ଆକାଶବାଣୀ। ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ବିଭିନ୍ନ ରାଜ୍ୟରେ ପ୍ରାର୍ଥୀଙ୍କ ନାମାଙ୍କନ ପ୍ରକ୍ରିୟା ଜୋରସୋରରେ ଚାଲିଛି। ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଗତକାଲି ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲି ସିଏନ୍ ଲୁଙ୍ଗ୍ଙ୍କୁ ସାକ୍ଷାତ କରିଛନ୍ତି। ଜାମ୍ମୁ କାଶ୍ମୀରରେ ବାର୍ଷିକ ଅମରନାଥ ଯାତ୍ରାର ପ୍ରସ୍ତୁତି ପୂର୍ବକ ଯାତ୍ରୀମାନଙ୍କ ପାଇଁ ସ୍ୱାସ୍ଥ୍ୟ ପ୍ରମାଣପତ୍ରର ବ୍ୟବସ୍ଥା କରାଯାଉଛି ଏବଂ ଆଜି ଆଇପିଏଲ୍ରେ ଚେନ୍ନାଇ ସୁପର କିଙ୍ଗ୍ସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ବିହାରରେ ଗୟା, ନୱାଦା, ଔରଙ୍ଗାବାଦ ଏବଂ ଜାମୁଇ ସଂସଦୀୟ କ୍ଷେତ୍ରରେ ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାମାଙ୍କନ ପ୍ରକ୍ରିୟା ଜୋରସୋରରେ ଚାଲିଛି। ଆସନ୍ତା ଗୁରୁବାର ଦିନ ପ୍ରଥମ ପର୍ଯ୍ୟାୟ ପାଇଁ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ରହିଛି। ଗତକାଲି ମୋଟ 9 ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଔରଙ୍ଗାବାଦ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ସୁଶୀଲ କୁମାର ସିଂ ଏବଂ ନୱାଦା ସଂସଦୀୟ କ୍ଷେତ୍ରରୁ ଆର୍ଜେଡି ପ୍ରାର୍ଥୀ ଶରବଣ କୁମାର କୁଶୱାହା ଗତକାଲି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଔରଙ୍ଗାବାଦରୁ 6 ଜଣ, ଗୟାରୁ 3 ଜଣ ଏବଂ ନୱାଦା ସଂସଦୀୟ କ୍ଷେତ୍ରରୁ ଜଣେ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଜାମୁଇ ସଂସଦୀୟ ନିର୍ବାଚନ ମଣ୍ଡଳୀରେ ଏପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ହୋଇନାହିଁ। ଏପ୍ରିଲ୍ 19ରେ ଏହି 4ଟି ଲୋକସଭା ନିର୍ବାଚନ ମଣ୍ଡଳୀରେ ମତଦାନ ହେବ। ସେହିପରି ପୁଡୁଚେରୀରେ ଏପ୍ରିଲ୍ 19ରେ ହେବାକୁ ଥିବା ଏକମାତ୍ର ଲୋକସଭା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଲଢ଼ିବା ପାଇଁ ଗତକାଲି 8ଟି ନାମାଙ୍କନ ପତ୍ର ଦାଖଲ କରାଯାଇଛି। ରାଜ୍ୟ ଗୃହମନ୍ତ୍ରୀ ଏ ନମଶିବିୟମ୍ ବିଜେପି ପକ୍ଷରୁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ମଣିପୁରରେ ମଣିପୁର ବାହାର ସଂସଦୀୟ କ୍ଷେତ୍ର ପାଇଁ ନାଗା ପିପୁଲ୍ସ ଫ୍ରଣ୍ଟ ପ୍ରାର୍ଥୀ କେ ଟିମୋଥି ଜିମିକ୍ ଏବଂ ମଣିପୁର ଆଭ୍ୟନ୍ତରୀଣ ସଂସଦୀୟ କ୍ଷେତ୍ର ପାଇଁ ମଣିପୁର ପିପୁଲ୍ସ ପାର୍ଟି ପ୍ରାର୍ଥୀ ଆର୍କେ ସୋମରେନ୍ଦ୍ର ଗତକାଲି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏପର୍ଯ୍ୟନ୍ତ ମାତ୍ର 2 ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ତେବେ ମଣିପୁରର ଲୋକସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିସାରିଛି, କିନ୍ତୁ ଏପର୍ଯ୍ୟନ୍ତ ସେମାନଙ୍କ ମଧ୍ୟରୁ କେହି ନାମାଙ୍କନ ପତ୍ର ଦାଖଲ କରିନାହାନ୍ତି। ଜଣେ ଜଣାଶୁଣା ଚଳଚ୍ଚିତ୍ର ଅଭିନେତା ସୋମରେନ୍ଦ୍ର ଓ ମଣିପୁରର ଅନ୍ୟ ଜଣେ ଚଳଚ୍ଚିତ୍ର ଅଭିନେତା ତଥା ଆର୍ପିଆଇର ରାଷ୍ଟ୍ରୀୟ ସମ୍ପାଦକ ଟି ମହେଶ୍ୱର ଆଭ୍ୟନ୍ତରୀଣ ଲୋକସଭା ଆସନରୁ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିସାରିଛନ୍ତି। ବିଜେପି ପୂର୍ବରୁ ଘୋଷଣା କରିସାରିଛି ଯେ ଦଳ ଏନ୍ପିଏଫ୍ର ପ୍ରାର୍ଥୀଙ୍କୁ ସମର୍ଥନ କରିବ। ମଣିପୁରର ଆଭ୍ୟନ୍ତରୀଣ ଲୋକସଭା ଆସନ ପାଇଁ ଏହାର ପ୍ରାର୍ଥୀ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇନାହିଁ। ତାମିଲନାଡୁର ଭେଲୋର ଲୋକସଭା ନିର୍ବାଚନ ମଣ୍ଡଳୀରୁ ଏନ୍ଡିଏ ପ୍ରାର୍ଥୀ ଭାବେ ଗତକାଲି ନୂଆ ଜଷ୍ଟିସ୍ ପାର୍ଟିର ସଭାପତି ଏସ୍ସି ସାନ୍ମୁଗମ୍ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ତାମିଲନାଡୁରେ ନିଜର ଉପସ୍ଥିତିକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ବିଜେପି ଚଳିତ ମାସ ପ୍ରାରମ୍ଭରେ ଆଗାମୀ ଲୋକସଭା ନିର୍ବାଚନ ପାଇଁ ଏନ୍ଜେପି, ଏମ୍ଏମ୍କେ ଓ ଅମ୍ବୁମଣି ରାମଦାସଙ୍କ ନେତୃତ୍ୱାଧୀନ ପିଏମ୍କେ ସହିତ ଆସନ ବୁଝାମଣା ଘୋଷଣା କରିଥିଲା। ଗତ ଲୋକସଭା ନିର୍ବାଚନ ଭଳି ଏଥର ମଧ୍ୟ ଉତ୍ତରପ୍ରଦେଶରେ ପଶ୍ଚିମ ୟୁପିରୁ ପ୍ରଥମେ ମତଦାନ ପ୍ରକ୍ରିୟା ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟରେ ୟୁପିର ସାହାରନପୁର, କୌରାନା, ମୁଜାଫରନଗର, ବିଜନୋର, ନଗିନା, ମୁରାଦାବାଦ, ରାମପୁର ଏବଂ ପିଲଭିତ୍ ଲୋକସଭା ଆସନ ପାଇଁ ମତଦାନ ହେବ। ସେଥିମଧ୍ୟରୁ 7ଟି ଆସନ ସାଧାରଣ ବର୍ଗର ପ୍ରାର୍ଥୀଙ୍କ ପାଇଁ ହୋଇଥିବାବେଳେ ବିଜନୋର ଆସନ ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ରହିଛି। ପ୍ରଥମ ପର୍ଯ୍ୟାୟ ପାଇଁ ନାମାଙ୍କନ ପ୍ରକ୍ରିୟା ଜାରି ରହିଛି। ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ଆସନ୍ତାକାଲି ରହିଛି। ଆସନ୍ତା ଗୁରୁବାର ଦିନ ନାମାଙ୍କନ ପତ୍ର ଯାଞ୍ଚ ହେବ ଏବଂ ମାର୍ଚ୍ଚ 30 ତାରିଖ ପର୍ଯ୍ୟନ୍ତ ନାମ ପ୍ରତ୍ୟାହାର କରାଯାଇପାରିବ। ପ୍ରଥମ ପର୍ଯ୍ୟାୟରେ 8ଟି ଲୋକସଭା ନିର୍ବାଚନ ମଣ୍ଡଳୀରେ 1,43,00,000 ଭୋଟର ଅଛନ୍ତି। ଏହି ପର୍ଯ୍ୟାୟରେ ମତଦାନ ପାଇଁ ସମୁଦାୟ 7,000ରୁ ଅଧିକ ମତଦାନ କେନ୍ଦ୍ର ଓ 14,842 ମତଦାନ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି। ଏପ୍ରିଲ୍ 19 ତାରିଖରେ ଏହି ସବୁ ଆସନ ପାଇଁ ମତଦାନ ହେବ। ଗତ 2019 ଲୋକସଭା ନିର୍ବାଚନରେ ଏହି 8ଟି ଆସନରୁ ବିଜେପି 3ଟି ଆସନରୁ ବିଜୟୀ ହୋଇଥିଲା। ବିଏସ୍ପି ସାହାରନପୁର, ବିଜନୋର ଏବଂ ନଗିନା ଭଳି 3ଟି ଆସନରେ ବିଜୟୀ ହୋଇଥିବାବେଳେ ଏସ୍ପି ମୁରାଦାବାଦ ଏବଂ ରାମପୁରରେ ବିଜୟୀ ହୋଇଛି। ତେବେ ରାମପୁର ଲୋକସଭା ଆସନରେ ହୋଇଥିବା ଉପନିର୍ବାଚନରେ ଏହି ଆସନ ବିଜେପି ହାତକୁ ଯାଇଥିଲା। ଗତ ନିର୍ବାଚନରେ ଏସ୍ପି, ବିଏସ୍ପି ଓ ଆର୍ଏଲ୍ଡି ଏକାଠି ଲଢ଼ି ଏହି 8ଟି ଆସନ ମଧ୍ୟରୁ 5ଟି ଆସନ ହାସଲ କରିଥିଲେ। ଏଥର ଆର୍ଏଲ୍ଡି ବିଜେପି ସହ ଥିବାବେଳେ ଏସ୍ପି ଓ କଂଗ୍ରେସ ଏକାଠି ନିର୍ବାଚନ ଲଢୁଛନ୍ତି। ବିଏସ୍ପି ଏକାକୀ ନିର୍ବାଚନ ଲଢ଼ିବାକୁ ଘୋଷଣା କରିଛି। ମୁଜାଫରନଗର ଲୋକସଭା ଆସନରେ ବିଜେପିର ସଞ୍ଜୀବ ବଳିଆନ ଓ ସପା ପ୍ରାର୍ଥୀ ହରେନ୍ଦ୍ର ସିଂ ମଲ୍ଲିକଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଚାଲିଥିବାବେଳେ ବିଏସ୍ପି ଦାରା ସିଂ ପ୍ରଜାପତିଙ୍କୁ ପ୍ରାର୍ଥୀ କରିଛି। ଏହି ଆସନରେ 2019ରେ ବିଜେପି ପ୍ରାର୍ଥୀ ସଞ୍ଜୀବ କୁମାର ବଲିଆନ ଆର୍ଏଲ୍ଡି ପ୍ରାର୍ଥୀ ଅଜିତ ସିଂଙ୍କୁ ପରାସ୍ତ କରିଥିଲେ। ବିଜନୋର ଲୋକସଭା ଆସନରୁ ବିଜେପି ଆର୍ଏଲ୍ଡି ମେଣ୍ଟ ଚନ୍ଦନ ଚୌହାନଙ୍କୁ ଟିକେଟ୍ ଦେଇଛି। ବିଏସ୍ପି ଚୌଧୁରୀ ବିଜେନ୍ଦ୍ର ସିଂଙ୍କୁ ଏବଂ ଏସ୍ପି କଂଗ୍ରେସ ମେଣ୍ଟ ଜସବୀର ଧୋବିଙ୍କୁ ପ୍ରାର୍ଥୀ କରିଛି। ବିଜେପିର ତିନିଥର ବିଧାୟକ ତଥା ବର୍ତ୍ତମାନର ସାଂସଦ ପ୍ରଦୀପ ଚୌଧୁରୀଙ୍କ ଉପରେ ଆସ୍ଥା ପ୍ରକଟ କରି କାଇରାନା ଲୋକସଭା ଆସନ ପାଇଁ ଟିକେଟ୍ ଚୂଡ଼ାନ୍ତ କରିଛି। ଏସ୍ପି ଇକ୍ରା ହାସନ୍ଙ୍କୁ ଏବଂ ବିଏସ୍ପି ଶ୍ରୀ ପାଲ୍ ରଣୀତ୍ଙ୍କୁ ପ୍ରାର୍ଥୀ କରିଛି। ନଗିନା ଲୋକସଭା ନିର୍ବାଚନ ମଣ୍ଡଳୀରୁ ବିଜେପି ତିନିଥର ବିଧାୟକ ହୋଇଥିବା ଓମ୍ କୁମାରଙ୍କୁ ଟିକେଟ୍ ଦେଇଛି। ଏସ୍ପି ଏଡିଜେ ମନୋଜ କୁମାରଙ୍କୁ ଟିକେଟ୍ ଦେଇଛି ଏବଂ ବିଏସ୍ପି ସୁରେନ୍ଦ୍ର ପାଲ୍ଙ୍କୁ ପ୍ରାର୍ଥୀ କରିଛି। ପିଲିଭିତ୍ ଲୋକସଭା ଆସନରୁ ଜିତିନ୍ ପ୍ରସାଦଙ୍କୁ ପ୍ରାର୍ଥୀ ଘୋଷଣା କରିଛି ବିଜେପି। ବିଏସ୍ପି ଅନିସ୍ ଅହମ୍ମଦ ଖାନ୍ ଫୁଲବାବୁଙ୍କୁ ଟିକେଟ୍ ଦେଇଛି ଏବଂ ଏସ୍ପି ଭାଗବତ ଶରଣ ଗଙ୍ଗୱାରଙ୍କୁ ପ୍ରାର୍ଥୀ କରିଛି। ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ କଙ୍ଗନା ରଣୱତ୍ଙ୍କ ଉପରେ ଆପତ୍ତିଜନକ ପୋଷ୍ଟକୁ ନେଇ ଜାତୀୟ ମହିଳା ଆୟୋଗ ଏନ୍ସିଡବ୍ଲ୍ୟୁ କଂଗ୍ରେସ ନେତ୍ରୀ ସୁପ୍ରିୟା ଶ୍ରୀନେତଙ୍କ ବିରୋଧରେ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିଛି। ସୋସିଆଲ୍ ମିଡିଆ ପୋଷ୍ଟରେ ଏନ୍ସିଡବ୍ଲ୍ୟୁ ସୂଚନା ଦେଇଛି କଂଗ୍ରେସ ନେତାଙ୍କ ଟିପ୍ପଣୀ ମହିଳାଙ୍କ ସମ୍ମାନହାନୀ କରିଛି। ତାଙ୍କ ବିରୋଧରେ ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏନ୍ସିଡବ୍ଲ୍ୟୁ ଅଧ୍ୟକ୍ଷା ରେଖା ଶର୍ମା ନିର୍ବାଚନ କମିଶନଙ୍କୁ ଚିଠି ଲେଖିଛନ୍ତି। ସେପଟେ ସୁପ୍ରିୟା ଶ୍ରୀନେତଙ୍କ ଏହି ପୋଷ୍ଟକୁ ମଧ୍ୟ ବିଜେପି ତୀବ୍ର ସମାଲୋଚନା କରିଛି। ଏହି ହଟ୍ଟଗୋଳ ମଧ୍ୟରେ କଂଗ୍ରେସ ଦଳର ସୋସିଆଲ୍ ମିଡିଆ ଏବଂ ଡିଜିଟାଲ୍ ପ୍ଲାଟଫର୍ମର ଅଧ୍ୟକ୍ଷ ପଦରେ ଥିବା ସୁପ୍ରିୟା ଶ୍ରୀନାଥ କଙ୍ଗନା ରନୱତ୍ଙ୍କ ବିଷୟରେ ନିଜର ମନ୍ତବ୍ୟକୁ ନେଇ ଏକ ସୋସିଆଲ୍ ମିଡିଆ ପୋଷ୍ଟରେ ସ୍ୱଷ୍ଟୀକରଣ ଜାରି କରିଛନ୍ତି। ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଗତକାଲି ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲି ସିଏନ୍ ଲୁଙ୍ଗ୍ଙ୍କୁ ସାକ୍ଷାତ କରିଛନ୍ତି। ସେ କହିଛନ୍ତି ଭାରତର ସମ୍ପର୍କକୁ ନେଇ ତାଙ୍କର ସକାରାତ୍ମକ ଆଭିମୁଖ୍ୟ ଦୁଇ ଦେଶ ମଧ୍ୟରେ ସମ୍ପର୍କ ବୃଦ୍ଧି ପାଇଁ ମୁଖ୍ୟ ଉତ୍ସ ରହିଛି। ଶ୍ରୀ ଜୟଶଙ୍କର କହିଛନ୍ତି ସାମ୍ପ୍ରତିକ ବିଶ୍ୱ ପରିସ୍ଥିତି ଉପରେ ସିଙ୍ଗାପୁର ପ୍ରଧାନମନ୍ତ୍ରୀଙ୍କ ଆଭିମୁଖ୍ୟକୁ ଭାରତ ସମ୍ମାନ କରୁଛି। ଶ୍ରୀ ଜୟଶଙ୍କର ସିଙ୍ଗାପୁରକୁ ତିନିଦିନ ଗସ୍ତରେ ଯାଇଛନ୍ତି। ପୂର୍ବରୁ ସେ ସିଙ୍ଗାପୁର ବୈଦେଶିକ ମନ୍ତ୍ରୀ ଭିଭିଆନ୍ ବାଲକ୍ରିଷ୍ଣନ୍ଙ୍କୁ ସାକ୍ଷାତ କରିଥିଲେ। କଥାବାର୍ତ୍ତା ସମୟରେ ଦ୍ୱିପକ୍ଷୀୟ ସହଯୋଗର ସମୀକ୍ଷା କରାଯାଇଥିଲା। ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଓ ପଶ୍ଚିମ ଏସିଆ ଉପରେ ଉଭୟ ନେତାଙ୍କ ମଧ୍ୟରେ ମତ ବିନିମୟ ହୋଇଥିଲା। ଜାମ୍ମୁ କାଶ୍ମୀରରେ ବାର୍ଷିକ ଅମରନାଥ ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଇତିମଧ୍ୟରେ ଜାମ୍ମୁ ଡିଭିଜନର 10ଟି ଜିଲ୍ଲାରେ ଯାତ୍ରୀମାନଙ୍କ ପାଇଁ ସ୍ୱାସ୍ଥ୍ୟ ପ୍ରମାଣପତ୍ରର ବ୍ୟବସ୍ଥା କରାଯାଉଛି। ଏହାଫଳରେ ଯାତ୍ରୀମାନେ ନିର୍ଦ୍ଦିଷ୍ଟ ତାରିଖରୁ ଯାତ୍ରା ଆରମ୍ଭ କରିପାରିବେ। ଆମ ଜାମ୍ମୁ ସମ୍ଭାଦଦାତା ରିପୋର୍ଟ ଅନୁଯାୟୀ ଏହି ଅଞ୍ଚଳର ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରୁ ବାଧ୍ୟତାମୂଳକ ସ୍ୱାସ୍ଥ୍ୟ ପ୍ରମାଣପତ୍ର ପ୍ରଦାନ କରିବା ପାଇଁ ସମୁଦାୟ 112 ଜଣ ଡାକ୍ତରଙ୍କୁ ନିଯୁକ୍ତ କରାଯାଇଛି। ଅମରନାଥ ଯାତ୍ରାର ଆନୁଷ୍ଠାନିକ ଘୋଷଣା ବାକି ରହିଛି। ତେବେ ନିକଟରେ ଶ୍ରୀ ଅମରନାଥ ଶ୍ରାଇନ୍ ବୋର୍ଡର ଏକ ବୈଠକର ଆଲୋଚନାରୁ ଜୁନ୍ 29ରେ ଯାତ୍ରା ଆରମ୍ଭ ହେବା ନେଇ ସଂକେତ ମିଳିଥିଲା। ଆଗାମୀ ଦିନରେ ଯାତ୍ରୀ ପଞ୍ଜିକରଣର ପ୍ରକୃତ ତାରିଖ ପ୍ରକାଶ ପାଇବ। ପାରମ୍ପରିକ ଭାବେ ମାର୍ଚ୍ଚ 15ରୁ ଜାରି ହୋଇଥିବା ସ୍ୱାସ୍ଥ୍ୟ ପ୍ରମାଣପତ୍ରକୁ ଯାତ୍ରୀ ପଞ୍ଜିକରଣ ପାଇଁ ବୈଧ ବୋଲି ବିବେଚନା କରାଯାଏ। ତେବେ ଗତବର୍ଷ ଏପ୍ରିଲ୍ ମଧ୍ୟଭାଗରେ ଏହି ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଏବେ ଯାତ୍ରା ପ୍ରସ୍ତୁତି ଜୋର୍ ଧରିଥିବାବେଳେ ଶ୍ରୀ ଅମରନାଥ ଶ୍ରାଇନ୍ ବୋର୍ଡ ପବିତ୍ର ଗୁମ୍ଫା ଓ ଆଖପାଖ ରେଳଧାରଣାରୁ ବରଫ ନିଷ୍କାସନ ଭଳି ଅତ୍ୟାବଶ୍ୟକ କାର୍ଯ୍ୟ ଉପରେ ଗୁରୁତ୍ୱ ଦେଇ ରଥଯାତ୍ରା ସମ୍ବନ୍ଧୀୟ ଟେଣ୍ଡର ଖୁବ୍ ଶୀଘ୍ର ଜାରି କରିବ। ଗତକାଲି ଆଇପିଏଲ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 4 ୱିକେଟ୍ରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଛି। ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ୍ରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସ ଦେଇଥିବା 177 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ରୟାଲ୍ ଚ୍ୟାଲେଞ୍ଜର୍ସ 19 ଓଭର ଓ 2ଟି ବଲ୍ରେ 6 ୱିକେଟ୍ ହରାଇ 178 ରନ୍ କରିଥିଲା। ବିରାଟ କୋହଲି ସର୍ବାଧିକ 77 ରନ୍ କରିଥିବାବେଳେ ଦିନେଶ କାର୍ତ୍ତିକ 28 ରନ୍ କରିଥିଲେ। ପଞ୍ଜାବ କିଙ୍ଗ୍ସ ପକ୍ଷରୁ କାଗିସୋ ରାବାଡ଼ା ଓ ହରପ୍ରୀତ ବ୍ରାର 2ଟି ଲେଖାଏଁ ୱିକେଟ୍ ନେଇଥିଲେ। ପ୍ରଥମେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଟସ୍ ଜିତି ବୋଲିଂ ନିଷ୍ପଭି ନେଇଥିଲା। ପଞ୍ଜାବ କିଙ୍ଗ୍ସ ନିର୍ଦ୍ଧାରିତ 20 ଓଭରରେ 6 ୱିକେଟ୍ ହରାଇ 176 ରନ୍ କରିଥିଲା। ଅଧିନାୟକ ଶିଖର ଧାୱନ ସର୍ବାଧିକ 45 ରନ୍ କରିଥିବାବେଳେ ଗ୍ଲେନ୍ ମ୍ୟାକ୍ସୱେଲ୍ ଓ ମହମ୍ମଦ ସିରାଜ 2ଟି ଲେଖାଏଁ ୱିକେଟ୍ ନେଇଥିଲେ। ବିରାଟ କୋହଲି ଗତକାଲି ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଆଜି ଚେନ୍ନାଇର ଏମ୍ଏ ଚିଦାମ୍ଘରମ୍ ଷ୍ଟାଡିୟମ୍ରେ ଚେନ୍ନାଇ ସୁପର କିଙ୍ଗ୍ସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଏ ମ୍ୟାଚ୍ ରାତି 7:30ରୁ ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ବିଭିନ୍ନ ରାଜ୍ୟରେ ପ୍ରାର୍ଥୀଙ୍କ ନାମାଙ୍କନ ପ୍ରକ୍ରିୟା ଜୋରସୋରରେ ଚାଲିଛି। ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଗତକାଲି ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲି ସିଏନ୍ ଲୁଙ୍ଗ୍ଙ୍କୁ ସାକ୍ଷାତ କରିଛନ୍ତି। ଜାମ୍ମୁ କାଶ୍ମୀରରେ ବାର୍ଷିକ ଅମରନାଥ ଯାତ୍ରାର ପ୍ରସ୍ତୁତି ପୂର୍ବକ ଯାତ୍ରୀମାନଙ୍କ ପାଇଁ ସ୍ୱାସ୍ଥ୍ୟ ପ୍ରମାଣପତ୍ରର ବ୍ୟବସ୍ଥା କରାଯାଉଛି ଏବଂ ଆଜି ଆଇପିଏଲ୍ରେ ଚେନ୍ନାଇ ସୁପର କିଙ୍ଗ୍ସ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ।